素文。ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆଗାମୀ ଦିନରେ ଓଡ଼ିଶାର କୃଷକ ଯୁବକ ଏବଂ ମହିଳାମାନଙ୍କ ଉନ୍ନତି ଦିଗରେ ବିଜେପି ସରକାର କାର୍ଯ୍ୟ କରିବ। ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ଏବଂ ଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ଶେଷ ହେବ ପ୍ରଚାର। ବାକ୍ ସ୍ୱାଧୀନତାର ଅର୍ଥ ବିଚ୍ଛିନ୍ନତାବାଦକୁ ସମର୍ଥନ କରିବାର ସ୍ୱାଧୀନତା ନୁହେଁ, କହିଲେ ବୈଦେଶିକ ମନ୍ତ୍ରୀ। ଜାତିସଂଘରେ ପାଲେଷ୍ଟାଇନ୍ର ପୂର୍ଣ୍ଣକାଳୀନ ସଦସ୍ୟତାକୁ ଭାରତର ସମର୍ଥନ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି କହିଛନ୍ତି ଜୁନ୍ 4 ତାରିଖରେ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କଂଗ୍ରେସ ଲୋକସଭାରେ ଏକ ସ୍ୱୀକୃତିପ୍ରାପ୍ତ ବିରୋଧୀ ଦଳ ହୋଇ ରହିବ ନାହିଁ। ଆଜି ସକାଳେ ଓଡ଼ିଶାର କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଚଳିତ ନିର୍ବାଚନରେ 400ରୁ ଅଧିକ ଲୋକସଭା ଆସନ ଜିତିବ ଏବଂ କଂଗ୍ରେସ ଦଳ 50ରୁ କମ୍ ଆସନ ଜିତିବାରେ ସକ୍ଷମ ହେବ। କଂଗ୍ରେସର ଦୁର୍ବଳ ମାନସିକତା ଯୋଗୁଁ ଜମ୍ମୁ କାଶ୍ମୀରବାସୀ ଦଶନ୍ଧି ଧରି ସଂଘର୍ଷ କରିଛନ୍ତି ବୋଲି ସେ କହିଛନ୍ତି। ସେ କହିଛନ୍ତି ଭାରତ କେବେ ବି ସେହି ସମୟକୁ ଭୁଲିବ ନାହିଁ ଯେତେବେଳେ ଦେଶରେ ବାରମ୍ଭାର ଆତଙ୍କବାଦୀ ଆକ୍ରମଣ ହେଉଥିଲା ଏବଂ କଂଗ୍ରେସ ନେତାମାନେ ଅଭିଯୁକ୍ତଙ୍କ ସହ ହାତ ମିଳାଇଥିଲେ। 26/11 ଆକ୍ରମଣ ପରେ କଂଗ୍ରେସ ନିଜର ଭୋଟ୍ ବ୍ୟାଙ୍କକୁ ଖରାପ କରିବା ଭୟରେ ଏହି ଆକ୍ରମଣର କୌଣସି ତଦନ୍ତ କରିନଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ପରମାଣୁ ବୋମା ରଖିବା ପାଇଁ ଦେଶବାସୀଙ୍କୁ ପାକିସ୍ତାନକୁ ଭୟଭୀତ କରିଥିବାରୁ କଂଗ୍ରେସକୁ ଟାର୍ଗେଟ୍ କରି ଶ୍ରୀ ମୋଦି କହିଛନ୍ତି ଯେ ପାକିସ୍ତାନର ଅର୍ଥନୈତିକ ସ୍ଥିତି ଏପରି ଯେ ବିପଜନକ ପରିସ୍ଥିତିରୁ ବାହାରିବା ପାଇଁ ଅନ୍ୟ ଦେଶକୁ ପରମାଣୁ ବୋମା ବିକ୍ରି କରିବାକୁ ପାକିସ୍ତାନ ଚେଷ୍ଟା କରୁଛି। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ଶ୍ରୀ ମୋଦି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଓଡ଼ିଶାରେ ବିଜେପି ସରକାର ଗଠନ ହେଲେ ରତ୍ନଭଣ୍ଡାରର ପବିତ୍ରତା ପ୍ରତିଷ୍ଠା ହେବ ବୋଲି ସେ କହିଛନ୍ତି। ପରେ ଶ୍ରୀ ମୋଦି ବଲାଙ୍ଗୀରରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି ଆଗାମୀ ଦିନରେ ଓଡ଼ିଶାର କୃଷକ ଯୁବକ ଏବଂ ମହିଳାମାନଙ୍କ ଉନ୍ନତି ଦିଗରେ ବିଜେପି ସରକାର କାର୍ଯ୍ୟ କରିବ। ସେ କହିଛନ୍ତି
ୟହାଁ ଟୋକରା ଔର ବାଂସ କି କଲାକାରୀ ସେ ଜୁଡେ ବିଶ୍ୱକର୍ମା ସାଥୀ ରହତେ ହେ ଇନକେ ଲିଏ ମୋଦୀ ସରକାର 13,000 କରୋଡ ରୁପେ କି ପିଏମ ବିଶ୍ୱକର୍ମା ଯୋଜନା ବନାଇ ହେ ୟହାଁ କି ଭୂୟାଁ ଗୁଞ୍ଜିଆ କୋଣ୍ଡୋପୁରାଜା ଅର୍ ମନକେଡିଆ ଜୈସି ଅତି ପିଛଡ଼ି ଜନଜାତୀୟ କି ସୁଧ ବି କିଛି ନହିଁ ଦେତି ପହଲି ବାର ଇନକେ ଲିଏ ମୋଦୀ ନେ 24,000 କରୋଡ ରୁପେ କି ପିଏମ ଜନମନ ଯୋଜନା ବନାଇ ହେ। ଅବ ଓଡ଼ିଶା ଭାଜପା ନେ ବହୁତ ବଡ଼ି ଘୋଷଣା କି ହେ ଆପ ଏକ ଏକ କିସାନ କୋ ବତାଏଙ୍ଗେ ବିଜେପି ନେ କହା ହେ କି ଧାନ କିସାନୋ କେ ପାସ ସେ 3,100 ରୁପିଆ କା ୟାନେ ଯୋ 1500-1600 ହେ ଉସକେ ସାମନେ 3,100 ରୁପିଆ କା ଏମଏସପି ଧାନ କିସାନୋ କୋ ମିଲେଗା ଭାଇ।
ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନରେ ବରଗଡ଼ ସଂସଦୀୟ କ୍ଷେତ୍ରରେ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଏବଂ ଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେଉଛି। ଏଥିରେ 4 ଲୋକସଭା ଆସନ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସମେତ ଏହା ଅନ୍ତର୍ଗତ 28 ବିଧାନସଭା ଆସନ ନିମନ୍ତେ ଆସନ୍ତା ସୋମବାର ଦିନ ଭୋଟ୍ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ 7,289 ବୁଥ୍ରେ 62,87,222 ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଆମ ନବରଙ୍ଗପୁର ସମ୍ଭାଦଦାତା ଜଣାଇଛନ୍ତି ଜିଲ୍ଲାର 4 ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବୁଥ୍କୁ ପୋଲିଂ କର୍ମଚାରୀମାନେ ଯାତ୍ରା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ ହୋଇଛି। ଏଥିରେ ଓଡ଼ିଶାର 5 ଲୋକସଭା ଆସନ ପାଇଁ 40 ଜଣ ପ୍ରାର୍ଥୀ ରହିଥିବା ବେଳେ 35 ବିଧାନସଭା ଆସନ ପାଇଁ 265 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ। ତେଲଙ୍ଗାନାରେ ଆଜି ସନ୍ଧ୍ୟା ସୁଦ୍ଧା ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ହେବ। ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀମାନେ ପ୍ରୟାସ ଜୋରଦାର କରିଛନ୍ତି। ରାଜନୈତିକ ଦଳଗୁଡ଼ିକର ଅନୁରୋଧ ପରେ ନିର୍ବାଚନ ଆୟୋଗ 70 ଲୋକସଭା ଆସନ ଅଧୀନରେ ଆସୁଥିବା 119 ବିଧାନସଭା ଆସନ ମଧ୍ୟରୁ ଅଧିକାଂଶରେ ମତଦାନ ସମୟକୁ 1 ଘଣ୍ଟା ବୃଦ୍ଧି କରିଛନ୍ତି। ମଧ୍ୟପ୍ରଦେଶ ଲୋକସଭା ନିର୍ବାଚନର ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟରେ ସୋମବାର 8 ଲୋକସଭା ସଂସଦୀୟ କ୍ଷେତ୍ରରେ ମତଦାନ ହେବ। ଆଜି ସନ୍ଧ୍ୟା 6 ଏହିସବୁ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଶେଷ ହେବ। ଆମ ସମ୍ଭାଦଦାତା ଜଣାଇଛନ୍ତି, ମଧ୍ୟପ୍ରଦେଶର ଏହି ପର୍ଯ୍ୟାୟରେ ଯେଉଁ 8 ଲୋକସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ ସେଗୁଡ଼ିକ ହେଉଛି ଦେବାସ, ଉଜ୍ଜୟିନ, ମନ୍ଦସୌର, ରତଲାମ, ଧାର, ଇନ୍ଦୋର, ଖାରଗନ୍ ଏବଂ ଖଣ୍ଡୱା। ଚତୁର୍ଥ ପର୍ଯ୍ୟାୟରେ ମଧ୍ୟପ୍ରଦେଶର ମାଲୱା ନିମାରା ଅଞ୍ଚଳରେ ପ୍ରଚାର ଜୋରସୋର ଚାଲିଛି। ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ରତଲାମ ଓ ଇନ୍ଦୋରରେ, ରାଜ୍ୟ ବିଜେପି ସଭାପତି ବିଡି ଶର୍ମା ଦେବାସରେ ଏବଂ ଧାର ଓ ଉଜ୍ଜୟିନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରଚାର କରୁଛନ୍ତି। ବରିଷ୍ଠ ନେତା ଦିଗ୍ବିଜୟ ସିଂ, ସଞ୍ଜୟ କାପୁର, ପ୍ରଦେଶ କଂଗ୍ରେସ ସଭାପତି ଜିତୁ ପଟୱାରୀ ଏବଂ ଅନ୍ୟାନ୍ୟ ଦଳୀୟ ନେତାମାନେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ନେତୃତ୍ୱ ନେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଆନ୍ଧ୍ରପ୍ରଦେଶର କଳ୍ପାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟ କଂଗ୍ରେସ ଅଧ୍ୟକ୍ଷା ୱାଇଏସ୍ ଶର୍ମିଳା ରେଡ୍ଡୀ ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ଭାରତୀୟ ଜନତା ପାର୍ଟି ସଭାପତି ଜେପି ନଡ୍ଡା ଆଜି ଅଡାନୀପୁର ପଡ଼ିଆରେ ପ୍ରଚାର କରିବେ। ତିରୁପତିରୁ ଏନ୍ଡିଏ ପ୍ରାର୍ଥୀ ଶ୍ରୀବର ପ୍ରସାଦଙ୍କ ସମର୍ଥନରେ ସେ ରୋଡ୍ ଶୋ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଯେ ବାକ୍ ସ୍ୱାଧୀନତାର ଅର୍ଥ ବିଚ୍ଛିନ୍ନତାବାଦକୁ ସମର୍ଥନ କରିବାର ସ୍ୱାଧୀନତା ନୁହେଁ। କାନାଡ଼ାରେ ବିଚ୍ଛିନ୍ନତାବାଦୀ ଘଟଣା ସମ୍ପର୍କରେ ସେ କହିଛନ୍ତି ଯେ ବିଚ୍ଛିନ୍ନତାବାଦୀ ଏବଂ ଉଗ୍ରବାଦୀ ଶକ୍ତି ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଖୋଲାଖୋଲି ହିଂସାକୁ ସମର୍ଥନ କରନ୍ତି ସେମାନଙ୍କୁ କାନାଡ଼ା ରାଜନୀତିରେ ରାଜନୈତିକ ସ୍ଥାନ ଦିଆଯାଇଛି। ଗତକାଲି ଏକ ସମ୍ବାଦ ସଂସ୍ଥାକୁ ସାକ୍ଷାତକାର ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି କାନାଡ଼ା ରାଜନୀତିରେ ଆଜି ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଏଭଳି ବିଚ୍ଛିନ୍ନତାବାଦ ଓ ଉଗ୍ରବାଦକୁ ସମର୍ଥନ କରୁଛନ୍ତି। ମିଳିତ ଜାତିସଂଘର ପୂର୍ଣ୍ଣକାଳୀନ ସଦସ୍ୟ ହେବା ପାଇଁ ପାଲେଷ୍ଟାଇନ୍ର ପ୍ରୟାସକୁ ସମର୍ଥନ କରି ଭାରତ ଜାତିସଂଘ ସାଧାରଣ ପରିଷଦର ଏକ ଚିଠା ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଛି। 193 ସଦସ୍ୟ ବିଶିଷ୍ଟ ସାଧାରଣ ସଭାରେ ଗତକାଲି ଏକ ଜରୁରୀକାଳୀନ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଜାତିସଂଘରେ ପାଲେଷ୍ଟାଇନ୍ର ପୂର୍ଣ୍ଣ ସଦସ୍ୟତା ସପକ୍ଷରେ ଆରବ ଗ୍ରୁପ୍ର ପ୍ରସ୍ତାବକୁ ସଂଯୁକ୍ତ ଆରବ ଏମିରେଟ୍ସ ଉପସ୍ଥାପନ କରିଥିଲା। ପାଲେଷ୍ଟାଇନ୍ ଯୋଗ୍ୟ ଏବଂ ଏହାକୁ ଜାତିସଂଘର ପୂର୍ଣ୍ଣ ସଦସ୍ୟ ଭାବରେ ଗ୍ରହଣ କରାଯିବା ଉଚିତ ଓ ସୁରକ୍ଷା ପରିଷଦ ଏହି ପ୍ରସଙ୍ଗରେ ସକାରାତ୍ମକ ଭାବରେ ପୁନର୍ବିଚାର କରିବାକୁ ପ୍ରସ୍ତାବରେ ସୁପାରିଶ କରାଯାଇଛି। ଗତକାଲି ରାତିରେ ଏକ ଅସାଧାରଣ ଶକ୍ତିଶାଳୀ ସୌରଝଡ଼ ଯୋଗୁଁ ଅଷ୍ଟ୍ରେଲିଆରୁ ବ୍ରିଟେନ୍ ପର୍ଯ୍ୟନ୍ତ ବଜ୍ରପାତ ହୋଇଥିଲା। ଅକ୍ଟୋବର 2003 ହାଲୋଇନ୍ ବାତ୍ୟା ପରେ ଏହା ସବୁଠାରୁ ଶକ୍ତିଶାଳୀ ବାତ୍ୟା ବୋଲି ବିବେଚନା କରାଯାଉଛି। ସୂର୍ଯ୍ୟଙ୍କ ବାହ୍ୟ ଚୁମ୍ବକୀୟ କ୍ଷେତ୍ର ଓ ପ୍ଲାଜମା ଅଧିକ ମାତ୍ରାରେ ବାହାରୁଥିବା ବେଳେ ଏଭଳି ପରିସ୍ଥିତି ଦେଖାଦେଇଥାଏ। ଅନେକ ସ୍ଥାନରେ ଯୋଗାଯୋଗ ନେଟ୍ୱାର୍କ, ଉପଗ୍ରହ ଏବଂ ପାୱାର ପ୍ଲାଣ୍ଟ କାର୍ଯ୍ୟ ପ୍ରଭାବିତ ହୋଇଥିବା ଖବର ମିଳିଛି। ସଶସ୍ତ ବାହିନୀର ଏକତା ଓ ସମନ୍ୱୟ ପାଇଁ ଦୁଇଦିନିଆ ପରିବର୍ତ୍ତନ ଚିନ୍ତନ ସମ୍ମିଳନୀ ଗତକାଲି ନୂଆଦିଲ୍ଲୀରେ ଶେଷ ହୋଇଛି। ଏଥିରେ ଅଧ୍ୟକ୍ଷତା କରି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ଅନିଲ ଚୌହାନ ଏହି ପଦକ୍ଷେପଗୁଡ଼ିକର ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଦକ୍ଷିଣ କାଶ୍ମୀରର ସୋପିଆନ୍ରେ ଆଜି ସେନା ସହ ମିଳିତ ଅପରେସନ୍ରେ ପୁଲିସ୍ 2 ଆତଙ୍କବାଦୀର ସହଯୋଗୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ହେବ। ସନ୍ଧ୍ୟା 7:30 କୋଲକାତାର ଇଡେନ୍ ଗାର୍ଡେନ୍ରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଜାଭେଲିନ୍ ଥ୍ରୋରେ ନିରବ ଚୋପ୍ରା ଦୋହା ଡାଇମଣ୍ଡ ଲିଗ୍ରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଚୋପ୍ରା ଜାଭେଲିନ୍କୁ 88.36 ମିଟର ଦୂର ଫିଙ୍ଗିଥିଲେ ମଧ୍ୟ ମାତ୍ର 2 ସେଣ୍ଟିମିଟର ବ୍ୟବଧାନରେ ଶୀର୍ଷ ସ୍ଥାନରୁ ବଞ୍ଚିତ ହୋଇଛନ୍ତି। ଜାକବ୍ ଭେର୍ଲେଜ୍ ପ୍ରଥମ ସ୍ଥାନରେ ରହିଛନ୍ତି। ନିଶା ବହିଆ ପଞ୍ଚମ କୁସ୍ତିଯୋଦ୍ଧା ଭାବେ ପ୍ୟାରିସ୍ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଇସ୍ତାନବୁଲରେ ଅନୁଷ୍ଠିତ ବିଶ୍ୱ ଅଲମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟରେ ସେ 68 କେଜି ଓଜନ ବର୍ଗର ସେମିଫାଇନାଲ୍ରେ ରୋମାନିଆର ଆଲେକ୍ଜାଣ୍ଡ୍ରା ଆଞ୍ଜେଲ୍କୁ ପରାସ୍ତ କରିଥିଲେ। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆଗାମୀ ଦିନରେ ଓଡ଼ିଶାର କୃଷକ, ଯୁବକ ଏବଂ ମହିଳାମାନଙ୍କ ଉନ୍ନତି ଦିଗରେ ବିଜେପି ସରକାର କାର୍ଯ୍ୟ କରିବ। ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ଏବଂ ଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ଶେଷ ହେବ ପ୍ରଚାର। ବାକ୍ ସ୍ୱାଧୀନତାର ଅର୍ଥ ବିଚ୍ଛିନ୍ନତାବାଦକୁ ସମର୍ଥନ କରିବାର ସ୍ୱାଧୀନତା ନୁହେଁ, କହିଲେ ବୈଦେଶିକ ମନ୍ତ୍ରୀ। ଜାତିସଂଘରେ ପାଲେଷ୍ଟାଇନ୍ର ପୂର୍ଣ୍ଣକାଳୀନ ସଦସ୍ୟତାକୁ ଭାରତର ସମର୍ଥନ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ମୁମ୍ବାଇ ହେବ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।